ଜହନ ତିନି ପର୍ବ ଉଣେଇଶ ପଦରୁ ଏକୋଇଶ ପଦ, ଜହନ ଆଠ ପର୍ବ ବାର ପଦ, ପ୍ରଥମ ଜହନ ଏକ ପର୍ବ ପାଞ୍ଚ ପଦରୁ ସାତ ପଦ। ଫଟୁ ନମ୍ବର ଛବିଶ। ଉକ୍ୟାଏ ହିଣୁଆ। ଯୀଶୁକେ ସତ୍ କରତ୍ତ ଆଗିଲେ ଜନାକ ଲୋକ ଫଟୁଏ ଦେହୁ ନାହିଁ, ରାଇତେ ହିଣତ ରହତ ଲୋକ ମୁହାଁ ହୁନ୍ ହୁନ୍ ଝୋଟୁନ୍ ପଡ଼ିଦେ, ଆଉ କେତକ କି କେତକ ବେର ଖାଲେ ପଡ଼ୁନ୍ ଯାଇଦେ। କାହିଁ କାଜେ କି ଆପଲୁ ନେଙ୍ଗ ଉକିଆ ନିହାଏ। ଆମ୍ଭି ପ୍ରଭୁ ଯୀଶୁ ଖ୍ରୀଷ୍ଟକେ ଭରସା କରିଲେ ହୁନ୍ ଲୋକ ଉକିଆଏ ହିଣିଲ ଲୋକ ସେହେ ସମାନ। ଯୋନ୍ ଲୋକ ଦିନଚ ତରାସେ ହିଣତା ହେ ହୁନ୍ କୋକ ଯାତା ହେ ଯୋ ହୁନ୍ ଜାନୁକ ସକିଦେ। ହୁନ୍ ବାଟ ବିଗିଡ଼ିଲେ ବି ଖାଲେ ନ ପଡ଼େ। ଯୀଶୁ ଗୋଠିଆଲୋ ମୁଇଁ ଦୁନିଆ ଚ ଉକିଆ, ଯଦି ମାଛ ପାଛେ ଯୋନ୍ ଏତୋ ହୁନ୍ କେବେ ଅନ୍ଧାରେ ନିହିଡ଼ାଏ। ହୁନାକେ ସତ୍ କରତ ରହତ ଲୋକକେ ଆଗିଲକେ ଆଗିଲକେ ହିଣାଉନ୍ ନେତ କାଜେ ଆପଲୁ ସୁଦ ଆତ୍ମାକେ ପଠାଇଦେ।